ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ୟୁରୋପୀୟ ଆୟୋଗ ପ୍ରତିନିଧିସ୍ତରୀୟ ଆଲୋଚନା ଶେଷ। ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିଲା ଭାରତ। 2025 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଡିପି 6.2% ବୃଦ୍ଧି। ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଦେଶ ମଧ୍ୟକୁ ପ୍ରବେଶ ଲାଗି ସହାୟତା କରୁଥିବା ନେଟୱାର୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ। 2024-25 ଆର୍ଥିକ ବର୍ଷ ପାଇଁ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧହାର ପୂର୍ବଭଳି 8.25% ରଖିବାକୁ ସୁପାରିଶ। ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଛି ମୁକାବିଲା। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଲେୟନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଉଭୟ ପକ୍ଷ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନ, ସ୍ୱଚ୍ଛ ଏବଂ ସବୁଜ ଶକ୍ତି, ଯୋଗାଯୋଗ ଓ ଜନସମ୍ପର୍କକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଭାରତ ଏବଂ ୟୁରୋପୀୟ ସଂଘ 2025 ଏବଂ ପରବର୍ତ୍ତୀ ସମୟ ଲାଗି ଏକ ମହତ୍ୱାକାଂକ୍ଷୀ ଯୋଜନା ସ୍ଥିର କରିଛନ୍ତି। ପ୍ରତିନିଧିସ୍ତରୀୟ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ 2 ଦଶନ୍ଧି ଧରି ରଣନୈତିକ ଭାଗିଦାରୀ ସ୍ୱାଭାବିକ ରହିଛି। ଏଥିରେ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଥିବା ବିଶ୍ୱାସ ଉଭୟ ପକ୍ଷର ପ୍ରଗତି ଏବଂ ସମୃଦ୍ଧି ପାଇଁ ଦୃଢ଼ ସାବ୍ୟସ୍ତ ହୋଇଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀକୁ ବୃଦ୍ଧି କରିବା ପାଇଁ ଅନେକଗୁଡ଼ିଏ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ, ପୁଞ୍ଜିନିବେଶ, ସବୁଜ ଅଭିବୃଦ୍ଧି, ଦକ୍ଷତା, ନିରାପତ୍ତା ଓ ନବସୃଜନ କ୍ଷେତ୍ରରେ ସହଯୋଗ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
भारत और यू की 2 दशकों की स्ट्रेटेजिक पार्टनरशिप नेचुरल है, ऑर्गेनिक है। इसके मूल में ट्रस्ट है, लोकतांत्रिक मूल्यों में साझा विश्वास है, शेयर्ड प्रोग्रेस और प्रोस्पेरिटी के लिए साझा कमिटमेंट है। इसी स्पिरिट में कल और आज अलग अलग सेक्टर की लगभग 20 मंत्री स्तर की बैठकें हुई है। विभिन्न क्षेत्रीय और वैश्विक मुद्दों पर सिंसियर और मीनिंगफुल चर्चा हुई है। हमारी पार्टनरशिप को एलिवेट और एक्सेलरेट करने के लिए कई महत्वपूर्ण निर्णय लिए गए हैं।
प्रधानमंत्री कहिछन्ति, आगामी दिन में भारत मध्यप्राच्य यूरोप अर्थनैतिक करिडर पर निर्दिष्ट पदक्षेप ग्रहण करिडर विश्व वाणिज्य स्थायी अभिवृद्धि एवं समृद्धि पर एक इंजिन सब्यस्त हो। श्री मोदी कहिछन्ति,
कनेक्टिविटी के क्षेत्र में इंडिया मिडल ईस्ट यूरोप इकोनॉमिक कॉरिडोर यानी आईएमईए उसे आगे ले जाने के लिए ठोस कदम उठाए जाएंगे। मुझे विश्वास है कि आईएमईए ग्लोबल कॉमर्स, सस्टेनेबल ग्रोथ और प्रॉस्पेरिटी को ड्राइव करने वाला इंजन साबित होगा।
आतंकवाद एवं साइबर निरापत्ता उपरे गुरुत्वारोप कर प्रधानमंत्री कहिछन्ति, साइबर सुरक्षा, सामुद्रिक निरापत्ता एवं आतंकवादर मुकाबला क्षेत्र में यूरोपीय संघ सह सहयोग को आहुरी सुदृढ़ करा जिवो। उभय पक्ष ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଭିଯାନରେ ସାମିଲ ହେବା ପାଇଁ ୟୁରୋପୀୟ ସଂଘର ନିଷ୍ପତ୍ତିକୁ ଭାରତ ସ୍ୱାଗତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଲେୟନ୍ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଭାରତ ହେଉଛି ୟୁରୋପ ଭଳି ସମଭାବାପନ୍ନ ଚିନ୍ତାଧାରା ବହନ କରୁଥିବା ବନ୍ଧୁ ଭଳି ଏବଂ ଉଭୟ ବିଶ୍ୱର 2ଟି ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେଉଥିବା ସେ କହିଛନ୍ତି। ପୂର୍ବରୁ ୟୁରୋପ ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ଥିବାବେଳେ ଆଗାମୀ ଦିନରେ ମିଳିତ ଭାବରେ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ୟୁରୋପୀୟ ଆୟୋଗ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍କୁ ହାଇଡ୍ରୋଜେନ୍ ଚାଳିତ ଏକ ବସ୍ରେ ଆଜି ଯାତ୍ରା କରିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ 90% ବୃଦ୍ଧି ଘଟିଥିବା କୁହାଯାଇଛି। ଗତ 2 ବର୍ଷ ମଧ୍ୟରେ ଦେଶରେ କୋଇଲା ପରିବହନ ଦ୍ୱିଗୁଣିତ ହୋଇଛି। କୋଇଲା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରେଳ ସମୁଦ୍ର ରେଳ ମାଧ୍ୟମରେ କୋଇଲା ପରିବହନ 2022 28 ନିୟୁତ ମେଟ୍ରିକ୍ ଟନ୍ ଥିବାବେଳେ 2024 ଏହି ପରିମାଣ 54 ନିୟୁତ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି। ଏଥିରେ କୁହାଯାଇଛି ରେଳ ସମୁଦ୍ର ରେଳ ପଦ୍ଧତିରେ କୋଇଲା ନିଷ୍କାସନର ଏକ ଅତିରିକ୍ତ ବିକଳ୍ପ ମାଧ୍ୟମ ପାଲଟିବା ଯୋଗୁଁ ରେଳମାର୍ଗରେ ଭିଡ଼ ହ୍ରାସ ପାଇଛି ଏବଂ କୋଇଲା ପରିବହନ ବୃଦ୍ଧି ପାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଦେଶର GDP 6.2% ବୃଦ୍ଧି ପାଇଥିବାରୁ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିଛି। ପୂର୍ବ ତିନି ମାସରେ ଏହି ହାର 5.6% ରହିଥିଲା। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ GDP ଅଭିବୃଦ୍ଧି 8.6% ରେକର୍ଡ କରାଯାଇଥିଲା। ସରକାରୀ ଖର୍ଚ୍ଚ ବୃଦ୍ଧି ଏବଂ ଉତ୍ତମ ପାଣିପାଗ ପରେ ଗ୍ରାମୀଣ ବ୍ୟବହାର ବୃଦ୍ଧି ପାଇଥିଲା, ଫଳରେ ତୃତୀୟ ତ୍ରୟମାସର GDP ବୃଦ୍ଧି ହୋଇଥିଲା। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ପ୍ରଥମ ସଂଶୋଧିତ ଆକଳନ ଅନୁଯାୟୀ 2024-25 ଆର୍ଥିକ ବର୍ଷରେ ବାସ୍ତବ GDP 6.5% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ଏବଂ ଏହା 9.9% ପର୍ଯ୍ୟନ୍ତ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶରେ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ପ୍ରବେଶ କରିବା ଲାଗି ସାହାଯ୍ୟ କରୁଥିବା ସମଗ୍ର ନେଟୱାର୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ବେଆଇନ ଅନୁପ୍ରବେଶ ଜାତୀୟ ନିରାପତ୍ତା ସହ ଜଡ଼ିତ ଏବଂ ଏହାକୁ କଠୋର ଆଭିମୁଖ୍ୟ ସହ ଦମନ କରାଯିବା ଉଚିତ। ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ଗୃହମନ୍ତ୍ରୀ ଆଶିଷ ସୁଦ ଏବଂ ପୁଲିସ୍ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଏହାର ସମାଧାନ ଖୋଜିବାକୁ ସେ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ 237ତମ ବୈଠକରେ 2024-25 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସମାନ ସୁଧହାର 8.25% କରିବାକୁ ସୁପାରିଶ କରିଛି। 7 କୋଟିରୁ ଅଧିକ ଗ୍ରାହକଙ୍କ ଇପିଏଫ୍ ଆକାଉଣ୍ଟ ପରିଚାଳନା କରୁଥିବା ଇପିଏଫ୍ଓ 2022-23 8.15%ରୁ ସୁଧହାର 2023-24 8.25% ବୃଦ୍ଧି କରିଥିଲା। ଏବେ ଇପିଏଫ୍ଓର ସୁପାରିଶକୁ ଅନୁମୋଦନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟକୁ ପଠାଯିବ ଓ ଅନୁମୋଦନ ପରେ ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟରେ ସୁଧରାଶି ଜମା ହେବ ବୋଲି ଜଣାପଡ଼ିଛି। ଆୟୋଜିତ ବୈଠକରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କିମ୍ବଦନ୍ତୀ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କର ଶେଷକୃତ୍ୟ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଗତକାଲି ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ 67 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଭାବେ ପରିଚିତ ଉତ୍ତମ ମହାନ୍ତି 135 ଓଡ଼ିଆ ଚଳଚ୍ଚିତ୍ର ସମେତ 30 ବଙ୍ଗଳା ଚଳଚ୍ଚିତ୍ର, ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର ନୟା ଜହର ଓ ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରି ଅବିସ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି। ସେ ତାଙ୍କ ବହୁମୁଖୀ ପ୍ରତିଭା ତଥା ବିଭିନ୍ନ ପ୍ରକାରର ଭୂମିକାରେ ନିଖୁଣ ଅଭିନୟ କରି ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ପରିବାରରେ ଅଭିନେତ୍ରୀ ପତ୍ନୀ ଅପରାଜିତା ମହାନ୍ତି ଓ ଅଭିନେତା ପୁଅ ବାବୁସାନ ଅଛନ୍ତି। ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ରଖାଯାଇଥିଲା। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାର, ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶଂସକମାନେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆମ୍ ଆଦମୀ ପାର୍ଟି ସରକାର ସମୟରେ ଦିଲ୍ଲୀରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପରିଚାଳନା ଉପରେ ମହାଲେଖା ନିୟନ୍ତ୍ରକଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। ଏଥିରେ କୋଭିଡ୍ ସମୟରେ ପାଣ୍ଠିର କମ୍ ବ୍ୟବହାର, ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ଏବଂ ଔଷଧ କର୍ମଚାରୀଙ୍କ ଅଭାବ ଉପରେ କୁହାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଉପସ୍ଥାପିତ କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି କୋଭିଡ୍ ସମୟରେ କେନ୍ଦ୍ରରୁ ମିଳିଥିବା 788 କୋଟି ଟଙ୍କା ମଧ୍ୟରୁ ପୂର୍ବ ସରକାର 543 କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଆଇସିସି ଚମ୍ପିୟନ୍ସ ଟ୍ରଫି ଗ୍ରୁପ୍ ବି'ର ଆଜି ଚାଲିଥିବା ମ୍ୟାଚ୍ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି। 50 ଓଭରରେ ସମସ୍ତ ୱିକେଟ୍ ହରାଇ ଆଫଗାନିସ୍ତାନ 273 ରନ୍ ସ୍କୋର କରିଛି। ସମୟ ପ୍ରସ୍ତୁତ ହେଲା ବେଳକୁ ଅଷ୍ଟ୍ରେଲିଆ 7 ଓଭରରେ ଗୋଟିଏ ୱିକେଟ୍ ହରାଇ 67 ରନ୍ ସଂଗ୍ରହ କରିଛି। ଆସନ୍ତାକାଲି ଗ୍ରୁପ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଅନ୍ୟପକ୍ଷରେ ମହିଳା ଟି20 ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବେଙ୍ଗାଲୁରୁଠାରେ ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସନ୍ଧ୍ୟା 7:30ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଓଡ଼ିଶା ଫୁଟବଲ କ୍ଲବ ଏବଂ ମହମ୍ମଦିଆନ୍ ସ୍ପୋର୍ଟିଂ କ୍ଲବ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ୟୁରୋପୀୟ ଆୟୋଗ ପ୍ରତିନିଧିସ୍ତରୀୟ ଆଲୋଚନା ଶେଷ, ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ। ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିଲା ଭାରତ। 2025 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ GDP 6.2% ବୃଦ୍ଧି। ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଦେଶ ମଧ୍ୟକୁ ପ୍ରବେଶ ଲାଗି ସହାୟତା କରୁଥିବା ନେଟୱାର୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ। 2024-25 ଆର୍ଥିକ ବର୍ଷ ପାଇଁ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧହାର ପୂର୍ବଭଳି 8.25% ରଖିବାକୁ ସୁପାରିଶ। ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଛି ମୁକାବିଲା। ସମ୍ବାଦ ଶେଷ ହେଲା।